आकाशवाणी संवाद पढ़ुछंति प्रज्ञा परिमिता जेना। भारतीय रिजर्व ब्यांकर वार्षिक सम्मेलन उद्यापनी समारोह आसंताकाली जोगदेवे राष्ट्रपति। जिल्ला एवं ग्रामांचलर युववर्ग स्टार्टअप एवं उद्योग स्थापन पाई आगे आसिबाकु केन्द्र खणिमंत्री आह्वान। ओडिशारे आसंताकाली आयुष्मान भारत प्रधानमंत्री जन आरोग्य योजना एवं गोपबंधु जन आरोग्य योजनार हेब शुभारंभ। आज पालन कराउछि ईद उल फितर, शुभेच्छा जणाइले राष्ट्रपति उपराष्ट्रपति ओ प्रधानमंत्री। एवं आईपीएल क्रिकेटरे आज मुंबई इंडियन्स एवं कोलकाता नाइट राइडर्स मध्यरे हेब मुकाबिला। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ। ସନ୍ଧ୍ୟାରେ ମୁମ୍ବାଇଠାରେ ପହଞ୍ଚ ଆସନ୍ତାକାଲି ଭାରତୀୟ ରିଜର୍ଭ ବ୍ୟାଙ୍କର 90ତମ ବାର୍ଷିକ ସମ୍ମିଳନୀର ଉଦ୍ଯାପନୀ ସମାରୋହରେ ରାଷ୍ଟ୍ରପତି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 19 ତାରିଖରେ କଟ୍ରାରୁ କାଶ୍ମୀରକୁ ଚଳାଚଳ କରିବାକୁ ଥିବା ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ୍ର ଶୁଭାରମ୍ଭ କରିବେ। ଜାମ୍ମୁରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଗତକାଲି ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି ପ୍ରଧାନମନ୍ତ୍ରୀ 19 ତାରିଖରେ ଉଦ୍ଧମପୁରରେ ପହଞ୍ଚବେ। ବିଶ୍ୱର ଏହି ସର୍ବୋଚ୍ଚ ରେଳପୋଲ ପରିଦର୍ଶନ କରିବା ସହ ଏହାର ଉଦ୍ଘାଟନ କରିବେ। ଏହାପରେ କଟ୍ରାରୁ ବନ୍ଦେ ଭାରତ ଟ୍ରେନ୍କୁ ପତାକା ଦେଖାଇ ଶୁଭାରମ୍ଭ କରିବାର କାର୍ଯ୍ୟସୂଚୀ ରହିଛି। ଜାମ୍ମୁ ଷ୍ଟେସନର ନବୀକରଣ ଚାଲିଥିବାରୁ ଏହି ଟ୍ରେନ୍ଟି ପ୍ରଥମେ କଟ୍ରାରୁ ଚାଲିବ। 1997 ଏହି ବହୁ ପ୍ରତୀକ୍ଷିତ ରେଳ ପ୍ରକଳ୍ପ ଆରମ୍ଭ କରାଯାଇଥିଲା। ଏଥିରେ 38 ସୁଡ଼ଙ୍ଗ, 927 ପୋଲ, 1315 ମିଟର ଦୀର୍ଘ ଚେନା ବ୍ରିଜ୍ ରହିଛି, ଯାହାକି ଆଇଫେଲ୍ ଟାୱାର ଠାରୁ ଉଚ୍ଚରେ ଅବସ୍ଥିତ। 272 କିଲୋମିଟର ଉଦ୍ଧମପୁର ଶ୍ରୀନଗର ବାରମୁଲ୍ଲା ଏହି ରେଳ ସଂଯୋଗ ଫଳରେ ଜାମ୍ମୁ ଏବଂ ଶ୍ରୀନଗର ମଧ୍ୟରେ ଯାତ୍ରା ସମୟ ହ୍ରାସ ପାଇବା ସହ ଆଞ୍ଚଳିକ ଯୋଗାଯୋଗରେ ଉନ୍ନତି ଆଣିବ ବୋଲି ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି। କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି କିଷାନ ରେଡ୍ଡି ଜିଲ୍ଲା ଏବଂ ଗ୍ରାମାଞ୍ଚଳର ଯୁବବର୍ଗ ଷ୍ଟାର୍ଟଅପ୍ ଏବଂ ଉଦ୍ୟୋଗ ସ୍ଥାପନ ପାଇଁ ଆଗେଇ ଆସିବାକୁ ଆହ୍ୱାନ ଦେଇଛନ୍ତି। ହାଇଦ୍ରାବାଦଠାରେ ବିକଶିତ ଭାରତ ଇଣ୍ଟରପ୍ରିନର୍ସ ନେଟ୍ୱର୍କ କାର୍ଯ୍ୟାଳୟର ଉଦ୍ଘାଟନ କରିବା ପରେ ମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଯୁବଗୋଷ୍ଠୀଙ୍କୁ ନିଜର ଉଦ୍ୟୋଗ ଏବଂ ଷ୍ଟାର୍ଟଅପ୍ ସ୍ଥାପନ କରିବା ଲାଗି ପ୍ରୋହାହିତ କରୁଛନ୍ତି, ଫଳରେ 2047 ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରାଯିବା ସହ ଅଧିକରୁ ଅଧିକ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ସେ କହିଛନ୍ତି।
ନୌଜବାନଙ୍କୁ ପ୍ରୋତ୍ସାହ କରିବା କେ ଲିଏ ବିକଶିତ ଭାରତ ଏଣ୍ଟରପ୍ରିନିୟର୍ସ ନେଟୱର୍କ କେ ନାମ ପର ଆଜ ହାଇଦ୍ରାବାଦ ମେ ସଂସ୍ଥା ଶୁରୁ କିଆ ହେ ଯେ ପ୍ରଧାନମନ୍ତ୍ରୀ ଜୀ କେ ଭିଜନ ପର ଯୋ ଲୋଗଙ୍କୁ ରୋଜଗାର ମିଲନା ଚାହିଏ ଇସି ଦୃଷ୍ଟି ସେ ଏ ଡିଷ୍ଟ୍ରିକ୍ଟ ହେଡକ୍ୱାର୍ଟର୍ସ ଆସେମ୍ବଲି ହେଡକ୍ୱାର୍ଟର୍ସ ମେ ଜ୍ୟାଦା ଉପଯୋଗ ହୋ ସକତା ହେ ଇସି କାମ ସେ। ମେରା ବିଶ୍ୱାସ ହେ ଏ ସଂସ୍ଥା କେ ଦ୍ୱାରା ଆନେ ଵାଲେ ଦିନ ମେ ଜ୍ୟାଦା ଲୋଗ ଇସମେ ଟ୍ରେନିଂ ଲେଙ୍ଗେ, ଜ୍ୟାଦା ଲୋଗଙ୍କୁ ଇଚ୍ଛା ଅନୁସାର ଷ୍ଟାର୍ଟଅପ୍ ଶୁରୁ କରନେ କା ପ୍ରୋତ୍ସାହନ ମିଲେଙ୍ଗେ।
ବିକଶିତ ଭାରତ ଇଣ୍ଟରପ୍ରିନର୍ସ ନେଟୱର୍କ ଭଳି ସଂଗଠନ ଯୁବବର୍ଗଙ୍କୁ ସେମାନଙ୍କ ନୂଆ ଉଦ୍ୟୋଗ ଆରମ୍ଭ କରିବା ପାଇଁ ସେମାନଙ୍କୁ ଆବଶ୍ୟକ ସହାୟତା ପ୍ରଶିକ୍ଷଣ ଯୋଗାଇ ଦେଉଛନ୍ତି। ସଂସ୍ଥାଗୁଡ଼ିକର ଏପରି ଉଦ୍ୟମ ଯୋଗୁଁ ଯୁବବର୍ଗ ଉପକୃତ ହୋଇପାରେ ବୋଲି ମନ୍ତ୍ରୀ ଶ୍ରୀ ରେଡ୍ଡି ଆସ୍ଥା ପ୍ରକଟ କରିଛନ୍ତି। ଛତିଶଗଡ଼ର ଦାନ୍ତେୱାଡ଼ା ଜିଲ୍ଲାରେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ସଂଘର୍ଷରେ ଜଣେ ମହିଳା ମାଓବାଦୀଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ ବିଜାପୁର ଦାନ୍ତେୱାଡ଼ା ସୀମାନ୍ତବର୍ତ୍ତୀ ଜଙ୍ଗଲ ଅଞ୍ଚଳରେ ସୁରକ୍ଷା ବାହିନୀ ପକ୍ଷରୁ ନକ୍ସଲ ବିରୋଧୀ ଅପରେସନ୍ ତ୍ୱରାନ୍ୱିତ କରାଯାଇଥିଲା। ଆଜି ସକାଳୁ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିଲା। ସୁରକ୍ଷାକର୍ମୀମାନେ ଘଟଣାସ୍ଥଳରୁ ମାଓବାଦୀର ମୃତଦେହକୁ ଉଦ୍ଧାର କରିଛନ୍ତି। ଏଥିସହିତ ରାଇଫଲ ଏବଂ କେତେକ ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରାଯାଇଛି। ସେହି ଅଞ୍ଚଳରେ ତଲାସୀ ଅଭିଯାନ ଜାରି ରହିଥିବା ସୂଚନା ମିଳିଛି। ଓଡ଼ିଶାରେ ଆସନ୍ତାକାଲି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ ହେବ। ଏଥିସହିତ ଆୟୁଷ୍ମାନ ବୟୋବନ୍ଦନା ଯୋଜନାର ମଧ୍ୟ ଶୁଭାରମ୍ଭ ହେବ। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ରାଜ୍ୟର 1,03,00,000 ଉର୍ଦ୍ଧ୍ୱ ପରିବାର ଉପକୃତ ହେବେ, ଯାହାକି ରାଜ୍ୟର 3,46,00,000 ଉର୍ଦ୍ଧ୍ୱ ଲୋକ ଏହି ଦୁଇ ସ୍ୱାସ୍ଥ୍ୟ ଯୋଜନାରୁ ଲାଭ ପାଇବେ। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ 67,80,000 ଅଧିକ ପରିବାର ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ 35,84,000 ଅଧିକ ପରିବାର ଉପକୃତ ହେବେ। ଯୋଜନାର ହିତାଧିକାରୀମାନଙ୍କୁ ଗୋଟିଏ ସ୍ୱାସ୍ଥ୍ୟକାର୍ଡ ଯୋଗାଇ ଦିଆଯିବ। ଆୟୁଷ୍ମାନ ବୟୋବନ୍ଦନା ଯୋଜନାରେ 70 ବର୍ଷ ବୟସରୁ ଅଧିକ ବୟସର ପ୍ରାୟ 23,13,000 ହିତାଧିକାରୀମାନେ ଅଲଗା ଭାବେ ଏକ ସ୍ୱତନ୍ତ୍ର କାର୍ଡ ପାଇବେ। ପ୍ରତ୍ୟେକ ପୁରୁଷ ହିତାଧିକାରୀଙ୍କୁ 5,00,000 ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ଦିଆଯିବ। ଅନ୍ୟପକ୍ଷରେ ମହିଳା ହିତାଧିକାରୀମାନଙ୍କୁ 10,00,000 ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ଦିଆଯିବ। ଗୋଟିଏ ପରିବାରରେ 70 ବର୍ଷରୁ ଅଧିକ ବୟସର ହିତାଧିକାରୀ ଥିଲେ ପରିବାର ପ୍ରତି ଚିକିତ୍ସା ଖର୍ଚ୍ଚ 15,00,000 ଟଙ୍କା ପର୍ଯ୍ୟନ୍ତ ସରକାର ବହନ କରିବେ। ଏହି ଦୁଇ ଯୋଜନାର ହିତାଧିକାରୀମାନେ ଦେଶର 29,000 ଅଧିକ ସରକାରୀ ଡାକ୍ତରଖାନା ଓ ପଞ୍ଜୀକୃତ ବେସରକାରୀ ଡାକ୍ତରଖାନାରେ ଚିକିତ୍ସା ସୁବିଧା ପାଇପାରିବେ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ସମଗ୍ର ଦେଶରେ ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ଧାର୍ମିକ ଭାବନା ଉତ୍ସାହର ସହ ଇଦ୍ ଉଲ୍ ଫିତର ପର୍ବ ପାଳନ କରାଯାଉଛି। ପବିତ୍ର ରମଜାନ ମାସର ସମାପନ ଅବସରରେ ଏହି ପର୍ବ ପାଳନ କରାଯାଇଥାଏ। ଏହି ଅବସରରେ ଇଦ୍ଗା ଏବଂ ମସ୍ଜିଦ୍ଗୁଡ଼ିକରେ ନମାଜ ପାଠ କରାଯାଉଛି। ସେମାନେ ପରସ୍କରକୁ ଇଦ୍ ଶୁଭେଚ୍ଛା ଜଣାଉଛନ୍ତି। ଦିଲ୍ଲୀର ଜାମା ମସ୍ଜିଦ୍, ଫତେପୁର ମସ୍ଜିଦ୍, ସାହି ଇଦ୍ଗା ଆଦିରେ ଏଥିପାଇଁ ସ୍ୱତନ୍ତ୍ର ଆୟୋଜନ କରାଯାଇଛି। ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଉତ୍ତରପ୍ରଦେଶରେ କୌଣସି ଅପ୍ରୀତିକର ଘଟଣାକୁ ଏଡ଼ାଇବା ନିମନ୍ତେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଜ୍ୟର ପ୍ରମୁଖ ସ୍ଥାନଗୁଡ଼ିକରେ ପୁଲିସ୍ ବାହିନୀ ମୁତୟନ କରାଯାଇଛି। ଲକ୍ଷ୍ନୌ ପୁଲିସ୍ ପକ୍ଷରୁ ବିଶୃଙ୍ଖଳା ନିୟନ୍ତ୍ରଣ ଏବଂ ପରିସ୍ଥିତି ଅନୁଧ୍ୟାନ କରିବା ନିମନ୍ତେ ସ୍ୱତନ୍ତ୍ର ଏଆଇ ଡ୍ରୋନ୍ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁଭେଚ୍ଛା ଜଣାଇ ତାଙ୍କ ବାର୍ତ୍ତାରେ ଏହି ପର୍ବ ଭାଇଚାରା, ସହଯୋଗ ଏବଂ କରୁଣାର ଭାବନାକୁ ସୁଦୃଢ଼ କରିଥାଏ ବୋଲି କହିଛନ୍ତି। ଶାନ୍ତି, ପ୍ରଗତି ଏବଂ ସକାରାତ୍ମକ ମନୋଭାବ ନେଇ ଆଗକୁ ବଢ଼ିବା ଲାଗି ଏହି ପର୍ବ ପ୍ରେରଣା ଯୋଗାଇବ ବୋଲି ରାଷ୍ଟ୍ରପତି ଆଶାବ୍ୟକ୍ତ କରିଛନ୍ତି। ସେହିପରି ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ଶୁଭେଚ୍ଛା ଜଣାଇ ସାଂସ୍କୃତିକ ବିବିଧତା ଏବଂ ମିଳିତ ଭାବେ ଆନ୍ତରିକ ବନ୍ଧନର ସହ ବସବାସ କରିବା ଲାଗି ଏହି ପର୍ବ ପ୍ରେରଣା ଯୋଗାଇଥାଏ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଦ୍ ଉଲ୍ ଫିତର ଅବସରରେ ମୁସଲମାନ ସମ୍ପ୍ରଦାୟର ଭାଇଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି ସମାଜରେ ଏହି ପର୍ବ ଆସ୍ଥା, ସଂହତି ଏବଂ ଦୟା ମନୋଭାବ ବୃଦ୍ଧି କରିବାରେ ସହାୟକ ହେବ ବୋଲି ଆଶା ପ୍ରକାଶ କରିଛନ୍ତି। ସେ ସମସ୍ତଙ୍କ କାର୍ଯ୍ୟରେ ସଫଳତା କାମନା କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଏନ୍ଡିଆର୍ଏଫ୍ ଦଳ ଭୂକମ୍ପ ପ୍ରଭାବିତ ମ୍ୟାମାର୍ର ଉଲ୍ଥେନ୍ ମଠରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ସେଠାରେ 170 ଜଣ ବୌଦ୍ଧ ଭିକ୍ଷୁ ଫସି ରହିଥିବା ସୂଚନା ମିଳିଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ସେନାଦଳ ଆଜି ଚିକିତ୍ସାଳୟଗୁଡ଼ିକୁ ଯିବେ ଏବଂ ଆସନ୍ତାକାଲିଠାରୁ ଆହତ ଲୋକମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦେବାରେ ସହାୟତା କରିବେ। ଅପରେସନ୍ ବ୍ରହ୍ମା ଅଂଶ ସ୍ୱରୂପ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମିଆଁମାରର ସ୍କାଏଭିଲ୍ଲା ଅଞ୍ଚଳରେ ଏନ୍ଡିଆର୍ଏଫ୍ ଦଳକୁ ମୁତୟନ କରିଛି। ସେଠାରେ 11 ମହଲା ବିଶିଷ୍ଟ 4ଟି ଟାୱାର ଭୁଶୁଡ଼ି ପଡ଼ିଛି। ମିଆଁମାରର ମହାନାୟକ କମିଟିକୁ ରିଲିଫ୍ ସାମଗ୍ରୀ ଯୋଗାଣ ପାଇଁ ବ୍ୟବସ୍ଥା କରାଯାଉଛି। ସେଠାରେ ଥିବା ମଠଗୁଡ଼ିକ ବାହାରେ 2,000 ଉର୍ଦ୍ଧ ବୌଦ୍ଧ ଭିକ୍ଷୁ ରହିଥିବା ଜଣାଯାଇଛି। ମିଆଁମାରରେ ବସବାସ କରୁଥିବା ଭାରତୀୟମାନଙ୍କୁ ବାସସ୍ଥାନ ଏବଂ ଖାଦ୍ୟ ସାମଗ୍ରୀ ଯୋଗାଇ ଦେବା ଲାଗି ଭାରତ ପକ୍ଷରୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଉଥିବା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ପୋଷଣ ଅଭିଯାନ ଜରିଆରେ ପୁଷ୍ଟିହୀନତାର ମୁକାବିଲା ଶୀର୍ଷକ ଆଲୋଚନା ପ୍ରଚାର କରାଯିବ। ଏମ୍ସ ନୂଆଦିଲ୍ଲୀର ଶିଶୁ ଅସ୍ତ୍ରୋପଚାର ବିଭାଗର ସହଯୋଗୀ ପ୍ରଫେସର ଡାକ୍ତର ଅଜୟ ବର୍ମା ଏବଂ ଖାଦ୍ୟ ବିଶେଷଜ୍ଞ ଡାକ୍ତର ରିଚା ଜୟସ୍ୱାଲ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କ ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01123421050 ଓ 01123144 ନମ୍ଘରକୁ ଡାଏଲ କରିବାକୁ ହେବ। ଏହା ବ୍ୟତୀତ ଶ୍ରୋତାମାନେ 92890044 ନମ୍ଘରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଆଇପିଏଲ୍ କ୍ରିକେଟ୍ରେ ଆଜି ମୁମ୍ବାଇ ଇଣ୍ଡିଆନ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମୁକାବିଲା ହେବ। ମୁମ୍ବାଇର ୱାନ୍ଖେଡ଼େ ଷ୍ଟାଡିୟମ୍ଠାରେ ସନ୍ଧ୍ୟା 7:30 ଏହି ମ୍ୟାଚ୍ ଖେଳାଯିବ। ଗତକାଲି ଅନୁଷ୍ଠିତ ପ୍ରଥମ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ ସନ୍ରାଇଜର୍ସ ହାଇଦ୍ରାବାଦକୁ 7 ୱିକେଟ୍ରେ ପରାସ୍ତ କରିଥିଲା। ସେହିପରି ଦ୍ୱିତୀୟ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ 6 ରନ୍ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରି ବିଜୟୀ ହୋଇଥିଲା। ଗୁଆହାଟୀର ବର୍ଷାପାରା କ୍ରିକେଟ୍ ଷ୍ଟାଡିୟମ୍ରେ ଗତ ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍ରେ ଚେନ୍ନାଇ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପଭି ନେଇଥିଲା। ପ୍ରଥମେ ବ୍ୟାଟିଂ ଆରମ୍ଭ କରି ରାଜସ୍ଥାନ ନିର୍ଦ୍ଧାରିତ 20 ଓଭରରେ 9 ୱିକେଟ୍ ବିନିମୟରେ 182 ରନ୍ ସଂଗ୍ରହ କରିଥିଲା। ଭାରତୀୟ ରିଜର୍ଭ ବ୍ୟାଙ୍କର ବାର୍ଷିକ ସମ୍ମିଳନୀର ଉଦ୍ଯାପନୀ ସମାରୋହରେ ଆସନ୍ତାକାଲି ଯୋଗଦେବେ ରାଷ୍ଟ୍ରପତି। ଜିଲ୍ଲା ଏବଂ ଗ୍ରାମାଞ୍ଚଳର ଯୁବବର୍ଗ ଷ୍ଟାର୍ଟଅପ୍ ଏବଂ ଉଦ୍ୟୋଗ ସ୍ଥାପନ ପାଇଁ ଆଗେଇ ଆସିବାକୁ କେନ୍ଦ୍ର ଖଣିମନ୍ତ୍ରୀଙ୍କ ଆହ୍ୱାନ। ଓଡ଼ିଶାରେ ଆସନ୍ତାକାଲି ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ହେବ ଶୁଭାରମ୍ଭ। ଆଜି ପାଳନ କରାଯାଉଛି ଇଦ୍ ଉଲ୍ ଫିତର, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ମୁମ୍ବାଇ ଇଣ୍ଡିଆନ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ହେବ ମୁକାବିଲା।